ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ପଶ୍ଚିମ ଏସିଆନୁ ଲାଗି ରହିଥିବାର ପରିସ୍ଥିତି ଲାଗି ଭିନ୍ ଭିନ୍ ଅତ୍ୟାବଶ୍ୟକ ଦରବର ମହଜୁଦକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍। ଖାସକରି ପରିସ୍ଥିତିର ଫାଇଦା ନେଇକରି ଅତ୍ୟାବଶ୍ୟକ ଦରବର କୃତ୍ରିମ ଅଭାବ ସମସ୍ୟାର ମୁକାବିଲା ଲାଗି ସରକାରଙ୍କ ତରଫରୁ ନିଆଯାଇଥିବାର ପଦକ୍ଷେପ ବାବଦେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍। ବୈଠକର ସୂଚନା ଅନୁସାରେ ରାଜ୍ୟ ଇହାଦେ ଦରକାର ହିସାବେ ଭରପୁର ଗ୍ୟାସ୍ ଆର୍ ଇନ୍ଧନ ଅଛି। ରବି ଚାଷ ଲାଗି ଭରପୁର ମାତ୍ରାତି ସାର ଭିଲ୍ ମହଜୁଦ ରହିଛି। ଇନ୍ଧନ କି ସାରର ଅଭାବକେ ନେଇକରି କେନ୍ସି ଭିଲ୍ ଗୁଜବ ଉପରେ ବିଶ୍ୱାସ ନାଇଁ କରବାରକେ ମୁଖ୍ୟମନ୍ତ୍ରୀ ଏ ଅବସରରେ ପରାମର୍ଶ ଦେଇଛନ୍। ଏତାର ସହିତ କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି କଲେ ଅସାଧୁ ବ୍ୟବସାୟୀମାନଙ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ରନ୍ଧା ଗ୍ୟାସ୍ ଆର୍ ଇନ୍ଧନ ଯୋଗାଣ ଥିତିଆର ଆୟବା ପ୍ରସ୍ତୁତିକେ ନେଇକରି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନରୁ ରାଜ୍ୟ ସଙ୍କଟ ପରିଚାଳନା ଗୋଷ୍ଠୀର ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିକରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଇଜନିର ସମ୍ୟାଥି ସତର୍କତାର ସହିତ ସଭେ ମିଲିମିଶି ତା'ର ମୁକାବିଲା କରବାର ଦିଗେ ପଦକ୍ଷେପ ନେବାରକେ ଜୋର୍ ଦେଇଥିଲେ। ଆଜ୍ ପବିତ୍ର ରାମନବମୀ। ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କର ସାତ ନମ୍ବର ଅବତାର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ଚୈତ ନବରାତ୍ରର ଶେଷ ଦିନେ ନବମୀ ତିଥି ପୂର୍ଥିନୁ ଜନ୍ମ ନେଇଥିଲେ। ସତ୍ୟ ନ୍ୟାୟ ଦୟା କ୍ଷମା ସଂଯମ ଆର୍ ତ୍ୟାଗର ଅବତାର ପ୍ରଭୁ ଶ୍ରୀରାମଙ୍କର ଜନ୍ମଦିନକେ ହଜାର ହଜାର ବଛର ହେଲା ରାମନବମୀ ଭାବେ ପାଳନ କରାଯାଉଛି। ପୁରେ ଶ୍ରୀମନ୍ଦିର ସହିତ ଦେଶ ଆର୍ ରାଜ୍ୟର ରାମ ମନ୍ଦିରମାନଙ୍କେ ପ୍ରଭୁ ଶ୍ରୀରାମଙ୍କର ପୂଜା ଅର୍ଚ୍ଚନା କରାଯିବା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାମ ଅବତାର ଲୀଳାର ଅଂଶବିଶେଷ ସାହି ଜାତ ଆଜିଠାନୁ ମୂଲ ହେବା। ଏତାର ସହିତ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଶ୍ରୀରାମ ଜନ୍ମନୀତି ପାଳନ କରାଯିବା। ମଧ୍ୟାହ୍ନ ଧୂପ ଭୋଗ ନୀତି ଉଠବାରୁ ଶ୍ରୀରାମ ଜନ୍ମ ନୀତି ଶେଷ ହେବାର ତକ୍ ସଞ୍ଜବେଳର ପାଞ୍ଚ ବଜେନୁ ରାତି ଦଶ ବଜେ ତକ୍ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ଆଜି ବନ୍ଦ ରହିବା। ସେନ୍ତା ଶ୍ରୀଜୀଉମାନଙ୍କ ରଥଯାତ୍ରା ଲାଗି ରଥ କାଠ ଚିରବାରଟା ଏଠାନୁ ମୂଲ ହେବା। ରାମନବମୀ ଅବସରରେ ସମ୍ବଲପୁର ସହରେ ଭିଲ୍ ଗହଲ ଚହଲ ବଢ଼ିଯାଇଛି। ହନୁମାନ ଜୟନ୍ତୀ ସମନ୍ୱୟ ସମିତି ଆର୍ ଶ୍ରୀରାମ ଜନ୍ମୋତ୍ସବ ସମିତି ତରଫରୁ ଆଜି ଗୋଟିଏ ଶୋଭାଯାତ୍ରା ଖେତରାଜପୁର ଷ୍ଟେସନ ପାଖକୁ ବାହାରବା। ଏଥିଲାଗି ପୁଲିସ୍ ଆର୍ ପ୍ରଶାସନ ତରଫରୁ କଡ଼ା ବ୍ୟବସ୍ଥା କରାଯାଇଛି। ସାରା ସହର ପୁଲିସ୍ ଛାଉଣୀ ପାଲଟି ଯାଇଥିବାର ବେଲ୍କେ ସମ୍ବେଦନଶୀଳ ଜାଗାମାନଙ୍କେ ଡ୍ରୋନ୍ ଆର୍ ସିସିଟିଭି କ୍ୟାମେରା ଜରିଏ ନଜର ରଖାଯାଇଛି। ଏହି ଅବସରରେ ସହରରେ 30 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 132 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏୟାର୍ ମୋବାଇଲ୍ ଆପ୍ ଥିବିଲ୍ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆର୍ ସୂଚନା ଆର୍ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଏତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷା ଥି ଏତାର ପ୍ରସାରଣ କରାଯିବା। ଖରାଚୁଠି ଆଗନୁ ସବୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ୍ ପୋଷାକ ଯୋଗାଇ ଦେବାର ଲାଗି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗ ତରଫରୁ ଗଲାକାଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ବାବଦେ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ନାଟକର ମୂଲ୍ୟ ଆର୍ ଗୁରୁତ୍ୱ ବାବଦେ ଲୋକଙ୍କୁ ସଚେତନ କରବାର ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ନାଟ୍ୟ ଦିବସ। ଆନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ତରଫରୁ 1961 ମସିହାନୁ ଆଜିର ଦିନକେ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରବାରକେ ଧାରିତ କରାଯାଇଥିଲା। ନାଟକ ଆଉ ଶାନ୍ତିର ସଂସ୍କୃତି ବାର୍ତ୍ତା ନେଇକରି ଏ ବଛର ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଉଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଅଗ୍ନିବୀର ପରାମର୍ଶ ସେବା କାର୍ଯ୍ୟକ୍ରମ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ଗୋପାଳପୁର ସେନା ନିଯୁକ୍ତି କାର୍ଯ୍ୟାଳୟର ସେନା ଅଧିକାରୀ ସୁବାସ ଘୋଷ ଆର୍ ଜିଲ୍ଲା କର୍ମ ନିୟୋଜନ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟନୁ ଜିଲ୍ଲା ପ୍ରଶାସନ ଆର୍ ଜିଲ୍ଲା ଡାକସେବା ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଆର୍ ଆର୍ଥିକ ଅନ୍ତର୍ଭୁକ୍ତି ଶିବିର ହୋଇଯାଇଛି। ଏ ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇକରି ଆର୍ଥିକ ସାକ୍ଷରତା ସାଇବର ଅପରାଧ ବାବଦେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ପାଣିପାଗ ରାଜ୍ୟର ବଡ଼ଭାଗି ଜାଗାନୁ ଏବା ହପ୍ତେ ତ କାଲବୈଶାଖୀର ପ୍ରଭାବତି ଧୁକାଗଡ଼ି ସହିତ ବର୍ଷା ହୋଇପାରେ, କିଛି ଜାଗାନୁ କରା ମାଡ଼ଭିଲ୍ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏବା 1 ତାରିଖ ଭିତରେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଆର୍ ଇତାର ପାଖର ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ବନବାର ସମ୍ଭାବନା ରହିଛି। ଏଥିନେଇ ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02।